ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକ ନିଜ ଅଭିଜ୍ଞତାକୁ ପାରସ୍ପରିକ ସହଯୋଗ ମାଧ୍ୟମରେ ଗ୍ରହଣ କରିବା ଉପରେ ଗୁରୁତ୍ୱ ଦେଲେ ରାଷ୍ଟ୍ରପତି. ଭୁଟାନକୁ ଆସନ୍ତାକାଲିଠାରୁ ଦୁଇଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ. ବିହାରର ଅନ୍ତିମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ନିମନ୍ତେ ଆସନ୍ତାକାଲି ହେବ ମତଦାନ. ଭୁବନେଶ୍ୱରରେ ମାଣ୍ଡିଆ ଦିବସ କାର୍ଯ୍ୟକ୍ରମର ଉଦ୍ଘାଟନୀ ଅଧିବେଶନରେ ଆଜି ଯୋଗଦେବେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଏବଂ ଫିଡେ ଚେସ୍ ବିଶ୍ୱକପ୍ 2025 ପ୍ରତିଯୋଗିତାର ଚତୁର୍ଥ ପର୍ଯ୍ୟାୟକୁ ଭାରତର ପାଞ୍ଚ ଜଣ ଖେଳାଳି ଉନ୍ନୀତ. ଆଫ୍ରିକୀୟ ରାଷ୍ଟ୍ର ଆଙ୍ଗୋଲା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଲୁଆଣ୍ଡାଠାରେ ଆଙ୍ଗୋଲାର ସଂସଦକୁ ସମ୍ବୋଧନ କରିବେ. ରାଷ୍ଟ୍ରପତି ମୁର୍ମୁ ଗତକାଲି ତାଙ୍କ ଆଙ୍ଗୋଲା ପ୍ରତିପକ୍ଷ ଜୋଆଓ ଲରେନ୍ସକୋଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି. ଭାରତ ଏବଂ ଆଙ୍ଗୋଲା ମଧ୍ୟରେ ବହୁମୁଖୀ ସହଭାଗିତାକୁ ସୁଦୃଢ଼ କରିବା ନେଇ ଦୁଇ ନେତା ବ୍ୟାପକ ଆଲୋଚନା କରିଛନ୍ତି. ଉଭୟ ରାଷ୍ଟ୍ରର ପାରସ୍ପରିକ ସ୍ୱାର୍ଥ ସମ୍ଭଳିତ ବିଭିନ୍ନ କ୍ଷେତ୍ରର ସହଯୋଗ ବିସ୍ତାର କରିବା ଉପରେ ରାଷ୍ଟ୍ରପତି ମୁର୍ମୁ ଗୁରୁତ୍ୱ ଆରୋପ କରିଛନ୍ତି. ରାଷ୍ଟ୍ରପତି କହିଛନ୍ତି, ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ର ଭାବରେ ଭାରତ ଆଙ୍ଗୋଲା ସହିତ ସଂସଦୀୟ ସହଯୋଗ ବୃଦ୍ଧି କରିବାକୁ ଆଶା ରଖିଛି. ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକ ନିଜ ଅଭିଜ୍ଞତାକୁ ପାରସ୍କରିକ ସହଯୋଗ ମାଧ୍ୟମରେ ଗ୍ରହଣ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି. ଭାରତ ଏହାର ସର୍ବୋତ୍ତମ ସଂସଦୀୟ ଅଭ୍ୟାସଗୁଡ଼ିକୁ ଆଙ୍ଗୋଲା ସହ ବାଣ୍ଟିବାକୁ ପ୍ରସ୍ତୁତ ଅଛି ବୋଲି ରାଷ୍ଟ୍ରପତି କହିଛନ୍ତି. ସ୍ଥାୟୀ ବିକାଶ ପ୍ରତି ଆଙ୍ଗୋଲାର ପ୍ରତିବଦ୍ଧତାକୁ ପ୍ରଶଂସା କରି ରାଷ୍ଟ୍ରପତି ମୁର୍ମୁ ଭାରତ ନେତୃତ୍ୱରେ ଦୁଇଟି ପ୍ରମୁଖ ବୈଶ୍ୱିକ ଜୈବ ଇନ୍ଧନ ମେଣ୍ଟ ଏବଂ ଆନ୍ତର୍ଜାତିକ ବିଗ୍ କ୍ୟାଟ୍ ମେଣ୍ଟରେ ଯୋଗଦାନ କରିଥିବାରୁ ଆଙ୍ଗୋଲାକୁ ଅଭିନନ୍ଦନ ଜଣାଇଛନ୍ତି.
ଅଙ୍ଗୋଲା ନେ ଇଣ୍ଟରନେସନାଲ ବିଗ୍ କ୍ୟାଟ୍ ଆଲାଏନ୍ସ ଅର୍ ଗ୍ଲୋବାଲ ବାୟୋଫୁଏଲ୍ସ ଆଲାଏନ୍ସ ମେ ସାମିଲ ହୋନେ କା ନିର୍ଣ୍ଣୟ ଲିଆ ହେ। ହମ୍ ଅଙ୍ଗୋଲା କା ଆଇବିସିଏ ଅର୍ ସିବିଏ ମେ ସ୍ୱାଗତ କରତେ ହେ।
ଉଭୟ ଦେଶ ମଧ୍ୟରେ ମତ୍ସ୍ୟଚାଷ, ଜଳକୃଷି, ସାମୁଦ୍ରିକ ସମ୍ପଦ ଏବଂ ଦୂତାବାସ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ବିମାନ ସେବା ଚୁକ୍ତିନାମାକୁ ଆଗକୁ ବଢ଼ାଇବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି। ରାଷ୍ଟ୍ରପତି ମୁର୍ମୁ ଆଙ୍ଗୋଲାରେ ପ୍ରବାସୀ ଭାରତୀୟଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ସେଠାରେ ପ୍ରାୟ 8,000 ପ୍ରବାସୀ ଭାରତୀୟ ବସବାସ କରନ୍ତି। ପ୍ରାୟ 200 ଭାରତୀୟ କମ୍ପାନୀ ଆଙ୍ଗୋଲାରେ କାର୍ଯ୍ୟ କରୁଛନ୍ତି ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଭୁଟାନକୁ ଦୁଇଦିନିଆ ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ଶ୍ରୀ ମୋଦି ଏବଂ ଶ୍ରୀ ଭୁଟାନର ରାଜା ଜିଗ୍ମେ ଖେସର ୱାଙ୍ଗଚୁକ୍ 1020 ମେଗାୱାଟ୍ ବିଶିଷ୍ଟ ପୁନତ୍ସାଞ୍ଚ ଦ୍ୱିତୀୟ ଜଳବିଦ୍ୟୁତ୍ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହି ପ୍ରକଳ୍ପ ଉଭୟ ଭାରତ ଏବଂ ଭୁଟାନ ଦ୍ୱାରା ମିଳିତ ଭାବେ ବିକଶିତ କରାଯାଇଛି। ଭୁଟାନର ଚତୁର୍ଥ ରାଜା ଜିଗ୍ମେ ସିଙ୍ଗେ ୱାଙ୍ଗଚୁକ୍ଙ୍କ 70ତମ ଜନ୍ମବାର୍ଷିକୀ ସମାରୋହରେ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ବିଶ୍ୱଶାନ୍ତି ପ୍ରାର୍ଥନା ମହୋତ୍ସବରେ ଅଂଶଗ୍ରହଣ କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ମଜବୁତ କରିବା ନେଇ ମାର୍ଗ ଉନ୍ମୁକ୍ତ କରିବ। ଗସ୍ତ ଅବସରରେ ବିଭିନ୍ନ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଆଞ୍ଚଳିକ ଏବଂ ବୈଷୟିକ ପ୍ରସଙ୍ଗ ଉପରେ ମତ ବିନିମୟ ହେବାର ଆଶା କରାଯାଉଛି। ବିହାରର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଆସନ୍ତାକାଲି 20 ଜିଲ୍ଲାର 122 ଆସନ ପାଇଁ ମତଗ୍ରହଣ କରାଯିବ। 3,70,00,000 ଅଧିକ ମତଦାତା 1,302 ଜଣ ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ ନିର୍ଣ୍ଣୟ କରିବେ। ସେମାନଙ୍କ ମଧ୍ୟରେ 136 ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। ସକାଳ 7:00 ମତଦାନ ଆରମ୍ଭ ହୋଇ ସନ୍ଧ୍ୟା 6:00 ପର୍ଯ୍ୟନ୍ତ ଚାଲିବ। ତେବେ ସୁରକ୍ଷାଗତ କାରଣରୁ 7 ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ୍ଗ୍ରହଣ ସନ୍ଧ୍ୟା 5:00 ଶେଷ ହେବ ବୋଲି ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି। ଏହି ପର୍ଯ୍ୟାୟ ପାଇଁ ଗତ ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଗତ 6 ଅନୁଷ୍ଠିତ ହୋଇଥିଲା। ଏଥିରେ 18 ଜିଲ୍ଲାର 121 ଆସନ ପାଇଁ ମତଗ୍ରହଣ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ପାଖାପାଖି 65% ମତଦାନ ହୋଇଥିବା ଜଣାପଡ଼ିଛି। ଆସନ୍ତା 14 ଭୋଟ୍ ଗଣତି ସହ ଫଳାଫଳ ପ୍ରକାଶ ପାଇବ। 7 ରାଜ୍ୟର 8 ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ଆସନ୍ତାକାଲି ଉପନିର୍ବାଚନ ନିମନ୍ତେ ମତଗ୍ରହଣ କରାଯିବ। ସେଗୁଡ଼ିକ ମଧ୍ୟରେ ଜାମ୍ମୁ କାଶ୍ମୀରର ବୋଡ଼ଗାଓଁ ଏବଂ ନାଗ୍ରୋଟା, ରାଜସ୍ଥାନର ଆଣ୍ଟା, ଝାଡ଼ଖଣ୍ଡର ଘାଟଶିଳା, ତେଲେଙ୍ଗାନାର ଜୁବ୍ଲି ହିଲ୍ସ, ପଞ୍ଜାବର ତରନ୍ତରନ୍, ମିଜୋରାମର ଡମ୍ପା ଏବଂ ଓଡ଼ିଶାର ନୂଆପଡ଼ା ଅନ୍ତର୍ଭୁକ୍ତ। ଆସନ୍ତା 14 ଏହି ଉପନିର୍ବାଚନର ଭୋଟ୍ ଗଣତି ସହ ଫଳାଫଳ ପ୍ରକାଶ ପାଇବ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। କୃଷକଙ୍କ ଆୟ ବୃଦ୍ଧି, ପୋଷଣ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ପ୍ରାକୃତିକ କୃଷି ପଦ୍ଧତିକୁ ପ୍ରୋହାହନ ପ୍ରଦାନ କରିବା ପାଇଁ ଭୁବନେଶ୍ୱରଠାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଶ୍ରୀ ଚୌହାନ ଯୋଗଦେବେ। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ କହିଛି ଶ୍ରୀ ଚୌହାନ ମାଣ୍ଡିଆ ଦିବସ କାର୍ଯ୍ୟକ୍ରମର ଉଦ୍ଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ଗସ୍ତ ଅବସରରେ ଶ୍ରୀ ଚୌହାନ ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରେ ମିଲେଟ୍ ଉତ୍ପାଦନ, ପ୍ରକ୍ରିୟାକରଣ ଏବଂ ବ୍ୟବହାରକୁ ପ୍ରୋହାହନ ପ୍ରଦାନ କରିବା ପାଇଁ କେନ୍ଦ୍ରର ପଦକ୍ଷେପ ଉପରେ ଆଲୋକପାତ କରିବେ। ଶ୍ରୀ ଚୌହାନ କଟକର ସଦର ଅଞ୍ଚଳ ପରିଦର୍ଶନ କରି କୃଷକଙ୍କ ସହ ଭାବ ବିନିମୟ କରିବେ। କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନ ଆଇସିଏଆର୍ଠାରେ ଗୁରୁତ୍ୱପୂର୍ଣ୍ଣ ଜାତୀୟ କୃଷି ପଦକ୍ଷେପଗୁଡ଼ିକର କାର୍ଯ୍ୟକାରିତାକୁ ସୁଦୃଢ଼ କରିବା ନେଇ ଆୟୋଜିତ ଏକ ବୈଠକରେ ଶ୍ରୀ ଚୌହାନ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଗତ ସେପ୍ଟେମ୍ବର 22 ତାରିଖରେ ଘୋଷିତ ଜିଏସ୍ଟି ସଞ୍ଚୟ ଉତ୍ସବ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ସୁଫଳ ପ୍ରଦାନ କରୁଛି। ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର, ଷ୍ଟେସନାରୀ ଉତ୍ପାଦ ଉପରେ ଟିକସ ହ୍ରାସ ସାଧାରଣ ଲୋକ ଏବଂ ଛାତ୍ରଛାତ୍ରୀଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛି। ସଂଶୋଧିତ ଟିକସ ଢାଞ୍ଚା ଅଧୀନରେ ନୋଟ୍ବୁକ୍, ଗ୍ରାଫ୍ବୁକ୍, ସାର୍ପେନର୍, ଇରେଜର୍ ଏବଂ ପେନ୍ସିଲ୍ ଭଳି ସାମଗ୍ରୀଗୁଡ଼ିକୁ ସମ୍ପୂର୍ଣ୍ଣ ଟିକସମୁକ୍ତ କରାଯାଇଛି। ଏହି ଟିକସ ଛାଡ଼ ଯୋଗୁଁ ଛାତ୍ରଛାତ୍ରୀମାନେ ସୁଲଭ ମୂଲ୍ୟରେ ବିଭିନ୍ନ ସାମଗ୍ରୀ କ୍ରୟ କରିପାରୁଛନ୍ତି। ସେହିପରି ଜ୍ୟାମିତି ବାକ୍ସ ଏବଂ ଗାଣିତିକ ଉପକରଣ ସେଟ୍ ଭଳି ଶିକ୍ଷା ସାମଗ୍ରୀ ଉପରେ ଟିକସ ହାର 12%ରୁ 5%କୁ ହ୍ରାସ କରାଯାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ବାୟୁ ପ୍ରଦୂଷଣ ବିରୁଦ୍ଧରେ ଲଢ଼େଇ, ସୁରକ୍ଷିତ ଏବଂ ସୁସ୍ଥ ରହିବା ପାଇଁ ପଦକ୍ଷେପ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ନୂଆଦିଲ୍ଲୀ ଏମ୍ସର ପୂର୍ବତନ ମୁଖ୍ୟ ଚିକିତ୍ସା ବିଶେଷଜ୍ଞ ଡାକ୍ତର ଏସ୍କେ ଶର୍ମା ଏବଂ ପଲ୍ମୋନୋଲୋଜିଷ୍ଟ ଡାକ୍ତର ସୌରଭ ମିତ୍ତଲ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01123741411 23314841 ନମ୍ବରକୁ ଡାଏଲ୍ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 92890944044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଜାତୀୟ ଗୀତ ବନ୍ଦେ ମାତରମ୍ର 150ତମ ବାର୍ଷିକୀ ଦେଶବ୍ୟାପୀ ପାଳନ କରାଯାଉଛି। ଭାରତୀୟଙ୍କୁ ଏକତ୍ରିତ କରିବା ଏବଂ ଦେଶପ୍ରୀତିର ଭାବନାକୁ ଉଦ୍ରେକ କରିବାରେ ଏହି ଗୀତ ପ୍ରେରଣା ଦେଇଆସିଛି। ସ୍ୱାଧୀନତା ସଂଗ୍ରାମ ବେଳେ ବନ୍ଦେ ମାତରମ୍ର ଆହ୍ୱାନ କେବଳ ଭାରତରେ ସୀମାବଦ୍ଧ ନ ହୋଇ ବିଦେଶରେ ରହୁଥିବା ଭାରତୀୟଙ୍କ ମଧ୍ୟରେ ଦେଶପ୍ରୀତି ଜାଗ୍ରତ କରିଥିଲା। 1907 ଅଗଷ୍ଟ 22 ତାରିଖରେ ସ୍ୱାଧୀନତା ସଂଗ୍ରାମୀ ମ୍ୟାଡାମ୍ ଭିକାଜି କାମା ଜର୍ମାନୀର ଷ୍ଟୁଟଗାର୍ଟଠାରେ ପ୍ରଥମ ଭାରତୀୟ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ। ତାଙ୍କର ଏହି ପଦକ୍ଷେପ ଦେଶର ସ୍ୱାଧୀନତା ଆନ୍ଦୋଳନ ପ୍ରତି ଆନ୍ତର୍ଜାତିକ ଦୃଷ୍ଟିକୋଣକୁ ଅଧିକ ବ୍ୟାପକ କରିଥିଲା। ମ୍ୟାଡାମ୍ କାମା ଏବଂ ଶ୍ୟାମଜୀ କୃଷ୍ଣବର୍ମାଙ୍କ ଦ୍ୱାରା ପ୍ରସ୍ତୁତ ଏହି ତ୍ରିରଙ୍ଗା ପତାକାରେ ବନ୍ଦେ ମାତରମ୍ ଶବ୍ଦ ଉଲ୍ଲେଖ କରାଯାଇଥିଲା, ଯାହାକି ଭାରତର ଅଖଣ୍ଡ ଆତ୍ମା ଏବଂ ସ୍ୱାଧୀନତା ପାଇଁ ଆହ୍ୱାନର ପ୍ରତୀକ ଥିଲା। ଏହାର 2 ବର୍ଷ ପରେ 1909 ବିପ୍ଳବୀ ମଦନଲାଲ ଧିଙ୍ଗ୍ରା ବ୍ରିଟିଶ ଶାସନକୁ ଅବମାନନା କରିବା ଅଭିଯୋଗରେ ଲଣ୍ଡନରେ ଫାଶୀ ଖୁଣ୍ଟରେ ଝୁଲିଥିଲେ। ମୃତ୍ୟୁ ପୂର୍ବରୁ ତାଙ୍କର ଶେଷ ଶବ୍ଦ ଥିଲା ବନ୍ଦେ ମାତରମ୍। ସେହି ବର୍ଷ ପ୍ୟାରିସ୍ରେ ବସବାସ କରୁଥିବା ଭାରତୀଙ୍କ ପକ୍ଷରୁ ଜେନେଭାରେ ବନ୍ଦେ ମାତରମ୍ ନାମକ ଏକ ପତ୍ରିକାର ପ୍ରକାଶନ ଆରମ୍ଭ ହୋଇଥିଲା। ଏହା ମାଧ୍ୟମରେ ସମଗ୍ର ବିଶ୍ୱରେ ଭାରତର ସ୍ୱାଧୀନତା ଏବଂ ଏକତାର ବାର୍ତ୍ତା ପ୍ରଚାର ଓ ପ୍ରସାର ଅଧିକ ବ୍ୟାପକ ହୋଇଥିଲା। ଗୋଆର ପଣଜୀଠାରେ ଚାଲିଥିବା ଫିଡେ ଚେସ୍ ବିଶ୍ୱକପ୍ 2025 ପ୍ରତିଯୋଗିତାର ଚତୁର୍ଥ ପର୍ଯ୍ୟାୟକୁ ଭାରତୀୟ ଗ୍ରାଣ୍ଡମାଷ୍ଟର କାର୍ତ୍ତିକ ଭେଙ୍କଟରମଣ ଉନ୍ନୀତ ହୋଇଛନ୍ତି। ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ଗତକାଲି ଟାଇବ୍ରେକର ଜରିଆରେ ଶ୍ରୀ ଭେଙ୍କଟରମଣ ରୋମାନିଆ ପ୍ରତିପକ୍ଷ ବୋଗଡାନ ଡାନିଏଲ୍ ଡିଙ୍କୁ ପରାସ୍ତ କରିଛନ୍ତି। ଚତୁର୍ଥ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିବା ଅନ୍ୟ ଭାରତୀୟ ଖେଳାଳିମାନେ ହେଲେ ଅର୍ଜୁନ ଏରିଗାଇସି, ଆର୍ ପ୍ରଜ୍ଞାନନ୍ଦନ, ଆର୍ ହରିକ୍ରିଷ୍ଣ ଏବଂ ବିଶ୍ୱ ଜୁନିୟର ଚାମ୍ପିୟନ୍ ଭି ପ୍ରଣବ। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା 206 ଭାରତୀୟ ଚେସ୍ ଖେଳାଳିଙ୍କ ମଧ୍ୟରେ ଏବେ ଏହି 5 ଖେଳାଳି ଟାଇଟେଲ୍ ଦୌଡ଼ରେ ରହିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକ ନିଜ ଅଭିଜ୍ଞତାକୁ ପାରସ୍ପରିକ ସହଯୋଗ ମାଧ୍ୟମରେ ଗ୍ରହଣ କରିବା ଉପରେ ଗୁରୁତ୍ୱ ଦେଲେ ରାଷ୍ଟ୍ରପତି। ଭୁଟାନକୁ ଆସନ୍ତାକାଲିଠାରୁ 2 ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ବିହାର ଅନ୍ତିମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ନିମନ୍ତେ ଆସନ୍ତାକାଲି ହେବ ମତଦାନ। ଭୁବନେଶ୍ୱରରେ ମାଣ୍ଡିଆ ଦିବସ କାର୍ଯ୍ୟକ୍ରମର ଉଦ୍ଘାଟନୀ ଅଧିବେଶନରେ ଆଜି ଯୋଗଦେବେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଏବଂ ଫିଡେ ଚେସ୍ ବିଶ୍ୱକପ୍ 2025 ପ୍ରତିଯୋଗିତାର ଚତୁର୍ଥ ପର୍ଯ୍ୟାୟକୁ ଭାରତର 5 ଖେଳାଳି ଉନ୍ନୀତ। ସମ୍ବାଦ ଶେଷ ହେଲା।